ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ରେ ସମବାୟ ନୀତି ସହ 12 ପ୍ରସ୍ତାବ ମଞ୍ଜୁର। ଢେଙ୍କାନାଳରେ ମେଗା ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି। ଲୋକସଭାରେ ଆସନ୍ତାକାଲି 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଦକ୍ଷତାର ସୁବିନିଯୋଗ କରି ବିକଶିତ ଭାରତ ଗଠନରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳଙ୍କ ଆହ୍ୱାନ। ଏବଂ ଜୋରନ୍ଦାରେ ଝାଡ଼ଦୀପ ପ୍ରଜ୍ୱଳିତ ହେବା ସହ ଆରମ୍ଭ ହେଲା ପ୍ରସିଦ୍ଧ ମାଘ ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ସମ୍ମିଳନୀ କକ୍ଷରେ ରାଜ୍ୟ କ୍ୟାବିନେଟ୍ର 35ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୋଟ 10 ବିଭାଗର 12 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସମବାୟ କ୍ଷେତ୍ରକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସମବାୟ ନୀତି 2036 ପର୍ଯ୍ୟନ୍ତ ବଳବତ୍ତର ରହିବ। ଜଳସମ୍ପଦ ବିଭାଗର ଡାଇଭରସନ୍ ସିଷ୍ଟମ୍ ପାଇଁ 362 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଢେଙ୍କାନାଳରେ 17,250 କୋଟି ଟଙ୍କା ନିବେଶରେ ଏକ ମେଗା ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହାଦ୍ୱାରା 4,800 ପ୍ରତ୍ୟକ୍ଷ ଏବଂ 5,500 ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। କ୍ୟାବିନେଟ୍ରେ ଭୁବନେଶ୍ୱରରୁ ଦୁବାଇ ଓ ସିଙ୍ଗାପୁରକୁ ବିମାନ ଚଳାଚଳ ଜାରି ରଖିବା ପାଇଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ ନାମକ ନୂତନ ସେବାବର୍ଗ ଗଠନ କରାଯାଇଛି। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା 17 ଆରମ୍ଭ ହେବ। 2026-27 ଆର୍ଥିକ ବର୍ଷ ଲାଗି ସରକାରଙ୍କ ପକ୍ଷରୁ 20 ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି,
ଇଏସ୍ଆଇରେ ନର୍ସିଂ ପାଇଁ ଗୋଟେ କାଡର ରୁଲ୍ ନଥିଲା, ଥିଲେ ନର୍ସେସ୍ ଥିଲେ, କିନ୍ତୁ ତାଙ୍କ ରିଷ୍ଟ୍ରକ୍ଚରିଂ କରାହେଇଛି। ତ 2014 ପୋଷ୍ଟରୁ 277 ପୋଷ୍ଟକୁ ନିଆହେଇଛି। ତ ଇଏସ୍ଆଇ ବାଲା ନର୍ସେସ୍ ଯେତେବେଳେ ହେଲ୍ଥ ଡିପାର୍ଟମେଣ୍ଟ ରିକ୍ରୁଟମେଣ୍ଟ କରୁଥିଲା ସମସ୍ତେ ସେଇଠି ପଡ଼ିଯାଉଥିଲେ, କାହିଁକି ସେମାନଙ୍କର ସବୁ ଏମୋଲ୍ୟୁମେଣ୍ଟ ଭଲ ଥିଲା। ତ ବର୍ତ୍ତମାନ ବିଲକୁଲ ଯେମିତି ହେଲ୍ଥ ଡିପାର୍ଟମେଣ୍ଟରେ ଅଛି, ଶ୍ରମ ବିଭାଗ ବି ଇଏସ୍ଆଇ ନର୍ସେସ୍ ପାଇଁ ସେମ୍ କରିଦେଇଛି। ସୋ ଦାଟ୍ ସେମାନଙ୍କୁ ସେଇଟା ଆଉ ଯିବାକୁ ପଡ଼ିବ ନାହିଁ, ଏଠି ବି ତାଙ୍କୁ ସେଇ ହିସାବରେ ମିଳିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। 2019 ଶ୍ରୀମତୀ ସୀତାରମଣ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ନବମ ବଜେଟ୍ ଉପସ୍ଥାପନ ହେବ। ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହା ହେଉଛି ତୃତୀୟ ବଜେଟ୍। ସଂସଦରେ ବଜେଟ୍ ଭାଷଣ ସମାପ୍ତ ହେବା ପରେ ବଜେଟ୍ ଦସ୍ତାବିଜ୍ଗୁଡ଼ିକ ମୋବାଇଲ୍ ଆପ୍ ଏବଂ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ବଜେଟ୍ ଉପସ୍ଥାପନ ପରେ ଦେଶର ବିଭିନ୍ନ ଅଞ୍ଚଳର ପ୍ରାୟ 30 କଲେଜ ଛାତ୍ରଛାତ୍ରୀଙ୍କ ସହ ଶ୍ରୀମତୀ ସୀତାରମଣ ବାର୍ତ୍ତାଳାପ କରିବେ। ମୁମ୍ବାଇର ଲୋକଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ସ୍ୱର୍ଗତ ଅଜିତ ପାୱାରଙ୍କ କାର୍ଯ୍ୟକାଳରେ ଅନୁଷ୍ଠିତ ଦଳର ବିଧାନ ଭବନ ପରିସରରେ ଅନୁଷ୍ଠିତ ବୈଠକରେ ଆଜି ଶ୍ରୀମତୀ ପାୱାରଙ୍କୁ ସର୍ବସମ୍ମତିକ୍ରମେ ଏନ୍ସିପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ବିମାନ ଦୁର୍ଘଟଣାରେ ଶ୍ରୀମତୀ ପାୱାରଙ୍କ ସ୍ୱାମୀ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ପାୱାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦକ୍ଷତାର ସୁବିନିଯୋଗ କରି ବିକଶିତ ଭାରତ ଗଠନରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। କଟକ ଟାଙ୍ଗୀସ୍ଥିତ ଏକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ଓ ପରିଶ୍ରମ ସେମାନଙ୍କ ସଫଳତାର ମାପକାଠି। ଡିଗ୍ରୀ ହାସଲ କରି ଶିକ୍ଷା ସମାପ୍ତ ହୁଏନି, ଏହା ଏକ ଜୀବନବ୍ୟାପୀ ସାଧନା। ଛାତ୍ରଛାତ୍ରୀମାନେ ଏହାକୁ ହୃଦୟଙ୍ଗମ କରି ଭବିଷ୍ୟତ ଗଠନ ସହ ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଅଗ୍ରସର ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଡକ୍ଟର କେ ମୁରୁଗେସନ୍ଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ରାଜ୍ୟ ବନ ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଡକ୍ଟର ମୁରୁଗେସନ୍ 1994 ବ୍ୟାଚ୍ର ବରିଷ୍ଠ ଆଇଏଫ୍ ଅଫିସର। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାଠାରେ ଆଜିଠାରୁ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ହୋଇଛି। ସନ୍ଧ୍ୟା 5ଟାରେ ଝାଡ଼ଦ୍ୱୀପ ପ୍ରଜ୍ୱଳିତ ହୋଇଥିଲା। ଏହି ଝାଡ଼ଦ୍ୱୀପ ମହିମା ପୀଠର ଗାଦି ମନ୍ଦିର, ବତୀ ମନ୍ଦିର, ଧୁନି ଓ ଶୂନ୍ୟ ମନ୍ଦିରରେ ପ୍ରଜ୍ୱଳିତ ହୋଇଛି। ଚଳିତ ବର୍ଷ ମାଘ ମେଳାକୁ 153 ବର୍ଷ ପୂରଣ ହୋଇଛି। ମେଳାରେ ଭାଗ ନେବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ମହିମା ସ୍ୱାମୀଙ୍କ ଆବିର୍ଭାବର 200 ବର୍ଷ ପୂର୍ତ୍ତି ହୋଇଥିବା ନେଇ ମହିମା ଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ କହିଛନ୍ତି। ମେଳାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୋରନ୍ଦା ମେଳାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦରଠାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଦୁର୍ଘଟଣାରେ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍ଠାରେ ଟ୍ରକ୍ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ 5 ଜଣଙ୍କର ମୃତ୍ୟୁ ଘଟିବା ସହ 6 ଜଣ ଗୁରୁତର ଆହତ ହୋଇଥିଲେ। ନୟାଗଡ଼ ଜିଲ୍ଲାରେ କଳା କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା କହିଛନ୍ତି। ଗଣିଆ ଓ ଦଶପଲ୍ଲା ଜଙ୍ଗଲ ଅଞ୍ଚଳରେ ଟ୍ରାପ୍ କ୍ୟାମେରାକୁ ଭିତ୍ତି କରି ବାଘ ସଂଖ୍ୟା 6ରୁ 7 ରହିଥିବା ଶ୍ରୀ ବେହେରା କହିଛନ୍ତି। ରାଜ୍ୟରେ ବାଘ ଗଣନା ଜାରି ରହିଥିବାବେଳେ ନୟାଗଡ଼ ବନ୍ୟପ୍ରାଣୀ ଡିଭିଜନରେ ବାଘ, ବିରଳ କଳାବାଘ, ହାତୀ ଆଦି ବନ୍ୟପ୍ରାଣୀ ଗଣନା କରାଯାଉଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଭୂପତି ଲକ୍ଷ୍ମୀପୁରଠାରେ ଜଳବିଭାଜିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ଗୋରିବନ୍ଧଠାରେ ଏକ ସଭାମଣ୍ଡପର ଲୋକାର୍ପଣ କରିବା ସହ ଭାନା ଖୁରିଗାଁଠାରେ ଏକ ଆଡ଼ିବନ୍ଧ ପ୍ରକଳ୍ପର ଭୂମିପୂଜନ କରିଥିଲେ। ରାଜ୍ୟ ସରକାର ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏହି କ୍ରମରେ ଜେଲ୍ରେ ରହୁଥିବା ମହିଳା କଏଦୀମାନଙ୍କ ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ସହ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଜେଲ୍ ସଂସ୍କାର ନୀତି ଆଣିଛନ୍ତି। ଫୁଲବାଣୀ ମଣ୍ଡଳ କାରାଗାରରେ ରହୁଥିବା ଅନ୍ତେବାସୀମାନେ ବିଭିନ୍ନ ପନିପରିବା ଚାଷ କରି ବଜାରରେ ବିକ୍ରି କରୁଛନ୍ତି। ଏହାସହ ଫିନାଇଲ୍, ଧୂପବତୀ ମଧ୍ୟ ପ୍ରସ୍ତୁତ କରି ବିକ୍ରୟ କରୁଛନ୍ତି। ଫୁଲବାଣୀ ମଣ୍ଡଳ କାରାଗାରରେ ବର୍ତ୍ତମାନ 332 ଜଣ ମହିଳା ଅନ୍ତେବାସୀ ରହିଛନ୍ତି। ଆର୍ଥିକ ସ୍ୱାବଲମ୍ବୀ ହେବା ଫଳରେ ଅନ୍ତେବାସୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଏହା ସେମାନଙ୍କୁ ସନ୍ତୋଷ ପ୍ରଦାନ କରୁଛି ବୋଲି ଫୁଲବାଣୀ ମଣ୍ଡଳ କାରାଗାର ଅଧୀକ୍ଷକ ବୀରେନ୍ଦ୍ରନାଥ ମହାଳି କହିଛନ୍ତି।
ସବୁବେଳେ ସୋସାଇଟି କବର ଗୋଟେ ଭୁଲ ବାର୍ତ୍ତା ଯାଉଛି ଯେ ଜେଲ୍ ଭିତରେ ବହୁତ ନିର୍ଯାତନା ଦିଆଯାଏ, କିନ୍ତୁ ସେ ଜିନିଷ ଗୁଡ଼ା ଜେଲ୍ରେ ହୁଏ ନାହିଁ ଆଜ୍ଞା। ଆଉ ଆମେ ଯାହା ବି କରୁଛୁ, ଧରନ୍ତୁ ଆମେ କିଛି ଭଲ କରୁଛୁ, ଭଲ କାମ କରୁ, ସୋସାଇଟିକୁ ଜଣାଇଲେ ସେମାନେ ଜାଣିବେ ଯେ ଜେଲ୍ ଆଉ ସିଭିଲ୍ ସୋସାଇଟି ଭିତରେ ବିଶେଷ ଡିଫରେନ୍ସ ନାହିଁ। ଜଷ୍ଟ ମାନେ ଟେମ୍ପୋରାରୀ ସିଜେସନ୍ ଅଫ୍ ତାଙ୍କର ରାଇଟ୍ ଯେଉଁଟା ରହୁଛି ସେଇଟା ରହୁଛି ଜେଲ୍ ଭିତରେ।
ଗଜପତି ଜିଲ୍ଲା ରାୟଗଡ଼ସ୍ଥିତ ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପୁରୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ରାଜା ଶ୍ରୀ ଚୈତନ୍ୟଦେବ ନୋଡାଲ୍ ହାଇସ୍କୁଲ୍ ଖେଳପଡ଼ିଆରେ ଆସନ୍ତା 4 ତାରିଖ ଦିନ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କହିଛନ୍ତି। ଗଜପତି ଜିଲ୍ଲା ମୋହନାଠାରେ ଥିବା ହିଲ୍ଟପ୍ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ସମ୍ପନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସତୀଗୁଡ଼ା ଜଳଭଣ୍ଡାରରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଆଜି ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଜାତୀୟ ସଡ଼କ ସୁରକ୍ଷା ମାସ ଆଜି ଉଦ୍ଯାପିତ ହୋଇଯାଇଛି। ରାଜ୍ୟ କ୍ୟାବିନେଟ୍ରେ ସମବାୟ ନୀତି ସହ 12 ପ୍ରସ୍ତାବ ମଞ୍ଜୁର। ଢେଙ୍କାନାଳରେ ମେଗା ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି। ଲୋକସଭାରେ ଆସନ୍ତାକାଲି 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଦକ୍ଷତାର ସୁବିନିଯୋଗ କରି ବିକଶିତ ଭାରତ ଗଠନରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳଙ୍କ ଆହ୍ୱାନ। ଏବଂ ଜୋରନ୍ଦାରେ ଝାଡ଼ଦ୍ୱୀପ ପ୍ରଜ୍ୱଳିତ ହେବା ସହ ଆରମ୍ଭ ହେଲା ପ୍ରସିଦ୍ଧ ମାଘ ମେଳା। ଆଜି ପାଇଁ ଏତିକିରେ ଶେଷ ହେଲା।